ମ୍ୟାଥ୍ ସେକ୍ସନ୍ କୁଇଜ୍ ଆପ୍ର ମ୍ୟାଥ୍ ସେକ୍ସନ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ୍ 1ର 4 ନମ୍ବର କୋଶ୍ଚିନ୍ କ'ଣ କହୁଛି ନା, ଏ ଗୋଟେ କାମକୁ 4 ଦିନ କରୁଛି, ବି ଆଉ ସି ମିଶି ସେଇ କାମକୁ ତିନି ଏ ସରି 4 ଆୱାର୍ରେ କରୁଛି। ଏ ଗୋଟେ କାମକୁ 4 ଘଣ୍ଟାରେ କରୁଛି, ବି ଆଉ ସି ମିଶିକି 3 ଘଣ୍ଟାରେ କରୁଛନ୍ତି, ଏ ଆଉ ସି ମିଶିକି 2 ଘଣ୍ଟାରେ କରୁଛନ୍ତି। ତାହେଲେ କୋଶ୍ଚିନ୍ ପଚାରୁଛି ବି ସେ କାମକୁ କେତେ ଘଣ୍ଟାରେ କରିବ। ହଉ ଠିକ୍ ଅଛି, ନର୍ମାଲ୍ ଆମେ ସେମିତି ଦେଖ ଉପରେ ଲେଖିଦେଇଛି, ଏ 4 ବି ପ୍ଲସ୍ ସି 3 ଏ ପ୍ଲସ୍ ସି 2 ପ୍ଲସ୍ ଆକୁ ନେଇଗଲେ 12, ତା ମାନେ ହେଇଗଲା 12 ଘଣ୍ଟା ହେଉଛି ଟୋଟାଲ୍ କାମ, ହଁ ନା ନାଇଁ? 12 ସରି ବାର ହେଲା ଟୋଟାଲ୍ କାମ, 12 ଘଣ୍ଟା ନୁହଁ, ବାର ହେଲା ଟୋଟାଲ୍ କାମ, 12ଟା ପେନ୍ ତିଆରି କରିବା ହେଉଛି ଟୋଟାଲ୍ କାମ। ମୁଁ କହିଛି ପେନ୍ ଏକ୍ଜାମ୍ପଲ୍ ନେଲେ ବେଟର୍ ହେବ। ଆମକୁ ଏଠି ପାଇବାର ଅଛି କାହାକୁ, ବି କି, କାହିଁକି ବି କୋଶ୍ଚିନ୍ ପଚାରିଛି, ବି ବିଷୟରେ ପଚାରିଛି। ବି କି ପାଇବାକୁ ହେଲେ ଆମେ କ'ଣ କରିବାକୁ ପଡ଼ିବ ଆଗେ ଆଗେ ଦେଖ, ଆମକୁ ସେମିତି କ'ଣ ଡାଇରେକ୍ଟ ବାହାର କରିପାରିବାନି, ତେଣୁ ଆଗେ କ'ଣ କରିବା ନା, ଏ ପ୍ଲସ୍ ସି ଆମ ଜଣା ଅଛି କେତେ 6, ଆଉ ଏ ବି ଜଣା ଅଛି କେତେ 3, ତାହେଲେ ଆମେ ଏଇଠି ସି ପାଇପାରିବା। ସି ପାଇଗଲେ 6 ଫେଡ଼ାଣ 3 3, ତାହେଲେ ସି ପାଇଗଲେ। ଠିକ୍ ସେମିତି ବି ପ୍ଲସ୍ ସି ଜଣା ଅଛି 4, ସେଠୁ ଆମେ ଅଲରେଡ଼ି ସି ଏବେ ପାଇଲେ କେତେ 3 ପାଇଲେ, ଆମେ 4ରୁ 3 ଫେଡ଼ିଦେଲେ 1, ତାହେଲେ ବି ପାଇଗଲେ 1। ଆମର ଯେଉଁଟା ଆମେ ଚାହୁଁଥିଲେ ଯେ ବି କି ଦିନକୁ କେତେଟା ପେନ୍ ତିଆରି କରୁଛୁ, ଆମେ ପାଇଗଲେ 1। ବି କି ଟାର୍ଗେଟ୍ କ'ଣ ଦିଆଯାଇଛି ନା, ଟୋଟାଲ୍ କାମ କରିବି, ଟୋଟାଲ୍ କାମ କେତେ 12ଟା ପେନ୍ ତିଆରି କରିବା। ବି ଯଦି ଦିନକୁ ଗୋଟେ ପେନ୍ ତିଆରି କରୁଛି ଆଉ 12ଟା ପେନ୍ ହେଉଛି ଟୋଟାଲ୍ କାମ, ତାହେଲେ ତାକୁ କେତେ ସମୟ ଲାଗିବ? ଓଭିଅସ୍ଲି 12 ବାଇ 1 କଲୁ 12 ଡେଜ୍ ଲାଗିବ ସମୟ, ହଁ ନା ନାଇଁ? ଓକେ, ଥ୍ୟାଙ୍କ ୟୁ।